ଜୟ ଜଗନ୍ନାଥ। ଜନହିତବାଣୀ ଷ୍ଟୁଡିଓକୁ ମୋର ସବୁ ଶ୍ରୋତାମାନଙ୍କୁ ସ୍ୱାଗତ। ଆମ ସାଙ୍ଗରେ ଆଜି ଯୋଉ ମହିଳା ଅଛନ୍ତି ମହିଳା ଦିବସରେ, ଆମ ତାଙ୍କର ପରିଚୟ ଆମକୁ ଦେବାକୁ ପଡ଼ିବନି, ସେ ତାଙ୍କ ପରିଚୟ ନିଜେ ଦେବେ। ମ୍ୟାଡ଼ାମ ନମସ୍କାର, ଆପଣଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସ୍ୱାଗତ। ମୁଁ ସରସ୍ୱତୀ ସେଠୀ ଆପଣଙ୍କୁ ସ୍ୱାଗତ କରୁଛି। ମ୍ୟାଡ଼ାମ ଆପଣ ଟିକେ ଆପଣଙ୍କ ପରିଚୟ ଆମ ଶ୍ରୋତାବନ୍ଧୁମାନଙ୍କୁ ଦିଅନ୍ତୁ।
ନମସ୍କାର, ମୁଁ ହେଉଛି ମେଘନା ସାହୁ। ମୁଁ ଜଣେ ଟ୍ରାନ୍ସ ୱିମେନ୍। ଆପଣମାନଙ୍କ ହିସାବରେ ଆପଣମାନେ ସମାଜରେ ଯେମିତି କୁହନ୍ତି କି ଟ୍ରାନ୍ସଜେଣ୍ଡର ବା କିନ୍ନର ଯେମିତି କହନ୍ତି, ତ ମୁଁ ହେଉଛି ଜଣେ ଟ୍ରାନ୍ସ ୱିମେନ୍ ବୋଲି ନିଜକୁ ଆଇଡେଣ୍ଟିଫାଇ କରେ।
ମ୍ୟାଡ଼ାମ ସହରୀକରଣ ପ୍ରକଳ୍ପରେ ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ଭୂମିକା ବହୁତ କିଛି ରହିଛି, ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ତେବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଶ୍ରୋତାବନ୍ଧୁମାନଙ୍କୁ ବିସ୍ତାର ଭାବରେ କିଛି ବୁଝାନ୍ତୁ।
ଆପଣମାନେ ସମସ୍ତେ ଯେଉଁ ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି ଆମମାନଙ୍କୁ, ମୁଁ ସେମାନଙ୍କୁ କହି ରଖିବା ପାଇଁ ଚାହେଁ କି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆମେମାନେ ଯେଉଁ ଆମର ଅର୍ବାନ୍ ଆଣ୍ଡ ହାଉସିଂ ଡିପାର୍ଟମେଣ୍ଟ ଦ୍ୱାରା ବର୍ତ୍ତମାନ ଆମର ପୁରା ସମଗ୍ର ଓଡ଼ିଶାରେ 100 ମହିଳା SHG ଏବଂ 10 ଟ୍ରାନ୍ସଜେଣ୍ଡର SHG ବର୍ତ୍ତମାନ ପରିମଳ ବା ଆମର ଫିକଲ୍ ସ୍ଲାସ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବର୍ତ୍ତମାନ ସୁଚାରୁ ରୂପେ ତୁଲାଉଛନ୍ତି। ପରିମଳ ପୁରା କହିଲା ମାନେ କେବଳ ଫିକଲ୍ ସ୍ଲାସ୍ ନୁହେଁ, ତା ଦ୍ୱାରା ଆପଣମାନେ ଜାଣୁଥିବେ ଯେଉଁ ଆମର MCC ହଉ MRF ହଉ, ସେଠି ସବୁ ଜାଗାରେ ଆପଣ ଦେଖିବେ ମହିଳାମାନେ ଏବେ ବର୍ତ୍ତମାନ ଆମର ସବୁ ଆମର ଗାର୍ବେଜ୍ କଲେକ୍ସନ୍ ଠାରୁ ଆରମ୍ଭ କରିକିନି ସ୍ୱଚ୍ଛ ସାଥୀ ହଉ, ସ୍ୱଚ୍ଛ କର୍ମୀ ଭାବରେ ହଉ, ଏବଂ ତାକୁ ସେଗ୍ରିଗେସନ୍ କରିବା ହଉ, କମ୍ପୋଷ୍ଟିଂ କରିବା ହଉ, FSTP ମ୍ୟାନେଜମେଣ୍ଟ କରିବା ହଉ, ଏହିସବୁ କ୍ଷେତ୍ରରେ ପୁରା ରାଜ୍ୟ ସରକାର ଏବଂ ଆମର ଅର୍ବାନ୍ ହାଉସିଂ ଡିପାର୍ଟମେଣ୍ଟ କେବଳ ମହିଳାମାନଙ୍କୁ ହିଁ ସେ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ସୋ ଦ୍ୟାଟ୍ କି ସେମାନେ କର୍ମନିଯୁକ୍ତି ହୋଇପାରିବେ, ସେମାନେ ଭଲ ସୁଚାରୁ ରୂପରେ କରିପାରୁଛନ୍ତି ବର୍ତ୍ତମାନ। ଆହୁରି ଆମର ଆପଣମାନେ ଜାଣିଥିବେ କି ବର୍ତ୍ତମାନ ଆମର 118 ULB ଅଛି, ଯେଉଁଥିରେ କି ଆମର 5 କର୍ପୋରେସନ୍ସ ଆଉ ବାକି NSE ଆଉ ମ୍ୟୁନିସିପାଲିଟି ଏରିଆ ଟୋଟାଲ ମିଶିକି 118 ଆମ ରାଜ୍ୟରେ ଅଛି। ପୁରା ଟୋଟାଲ 118ରୁ ବର୍ତ୍ତମାନ ଆମର 110 ଗୋଟେ ଫିକଲ୍ ସ୍ଲାସ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଛି, ଯେଉଁଥିରେ କି ଆମର କେବଳ ମହିଳାମାନେ 100 SHG ଗ୍ରୁପ୍ ଏବଂ 10 ଟ୍ରାନ୍ସଜେଣ୍ଡର ମାନେ ଟ୍ରାନ୍ସମେନ୍ ଆଉ ଟ୍ରାନ୍ସ ୱିମେନ୍ ମିଶିକିନି 10 ଗ୍ରୁପ୍ ଯେଉଁଠିକି ବିଭିନ୍ନ ସହରରେ ପରିମଳ ବ୍ୟବସ୍ଥାକୁ ଦେଖୁଛନ୍ତି। ତା ସହିତ ଦେଖିଥିବେ ଆମର ଭୁବନେଶ୍ୱରରେ ଯେଉଁ ଆମର ବାସୁଆ ଘାଇରେ ଗୋଟେ ଯେଉଁ FSTP ପ୍ଲାଣ୍ଟ ଅଛି, ଯେଉଁଟାକି ଆମର TG ସ୍ୱୀକୃତି SHG ଗୋଟେ ଟ୍ରାନ୍ସଜେଣ୍ଡର ଗ୍ରୁପ୍, ଯେଉଁଠିକି ସେମାନେ ସମସ୍ତେ ସେଠି ନିୟୋଜିତ ଅଛନ୍ତି, ମୁଁ ମଧ୍ୟ ସେଠି ନିୟୋଜିତ ଅଛି, ଆଜ୍ ଏ ପ୍ଲାଣ୍ଟ ମ୍ୟାନେଜର ହିସାବରେ କାମ କରେ ସେଠି। ଆମେ ସମସ୍ତେ ସେଠି ଆମର ସହରର ଯେଉଁ ଆପଣ ସ୍ୱରେଜ ଆପଣଙ୍କର ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଆପଣଙ୍କର ଗାର୍ବେଜ୍ ଆପଣଙ୍କ ଘରୁ କଲେକ୍ସନ୍ କରାହେଉଛି, ଆପଣ କଲ୍ କଲେ ଆମର BMC ର ଯେଉଁ ଗାଡ଼ି ଅଛି ତାକୁ ମଧ୍ୟ ଆମର SHG ମାଆମାନେ ମ୍ୟାନେଜ୍ କରୁଛନ୍ତି, ପଠାଉଛନ୍ତି ଏବଂ ଆପଣଙ୍କ ଘରୁ ସେଟା କଲେକ୍ସନ୍ କରୁଛନ୍ତି। କଲେକ୍ସନ୍ କରିସାରିଲା ପରେ ତାକୁ ପ୍ରପର୍ ଟ୍ରିଟମେଣ୍ଟ କରୁଛନ୍ତି ଏବଂ ତା'ର ଗାର୍ବେଜ୍ କଲେକ୍ସନ୍ସ ଯେଉଁଟା ହେଉଛି ଆଉଟପୁଟ୍ ବାହାରୁଛି ତାକୁ କେମିତି ଆମେ ଖତରେ ପରିଣତ କରିପାରିବା, ଆମର ଇଭିନ୍ ତାକୁ କେମିତି କମ୍ପୋଷ୍ଟିଂ କରିପାରିବା। ଆପଣ ଯଦି ଦେଖୁଥିବେ କି ଯେ MCC MRFରେ ଯେଉଁ ଆମର କିଚେନ୍ ଗାର୍ବେଜ୍ ଗୁଡ଼ାକୁ ସବୁ ଆସୁଛି ତାକୁ ଆମର ବର୍ତ୍ତମାନ ମୋ ଖତରେ ପରିଣତ କରୁଛନ୍ତି ମାଆମାନେ। ତ ଏହିସବୁ କ୍ଷେତ୍ରରେ ଦେଖିବାକୁ ଗଲେ ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ଆଉ ମହିଳାମାନେ ବହୁତ ଗୁଡ଼େ ପରିମଳ ବ୍ୟବସ୍ଥାକୁ ସୁଧାର ଆଣିଛନ୍ତି, ବହୁତ ଆଗକୁ ମଧ୍ୟ ସେମାନେ ପରିମଳ ବ୍ୟବସ୍ଥାକୁ ଆହୁରି ନେଇକି ଯିବେ। ଆପଣ ଦେଖନ୍ତୁ କେବଳ ଯେ ଗୋଟେ ମହିଳା ଆଗରୁ ଆମେ ଥିଲା କି ଯେ ମହିଳାଟେ ଦେଖିବେ ଆପଣଙ୍କ ଘରେ ଗାଧୋଇ ସାରିଲା ପରେ ଏ ସେ ଡଷ୍ଟବିନ୍ଟାକୁ ଛୁଇଁବିନି, ସେ ଅଳିଆଟା ସେଇଠି ଅଛି ନେଇଯା ବୋଲି କହୁଥିଲେ, କିନ୍ତୁ ଏବେ ଦେଖିବେ ସେହି ମହିଳାମାନେ ଗାଧୋଇ ପାଧି ରେଡ଼ି ହୋଇସାରିଲା ପରେ ମଧ୍ୟ ଯାଇକିନି MCCMRFରେ କାମ କରୁଛନ୍ତି। ଆଗରୁ ଦେଖିବେ ସେଭଳି ମାନେ ଫିଲ୍ ଥିଲା ଗୋଟେ କି ମୁଁ ସେଟାକୁ ଖୋଲିବିନି, ସେଟାକୁ ଛୁଇଁବିନି, ସେଟା ମାନେ ଗାଧୋଇ ସାରିଲା ପରେ ମୁଁ ଠାକୁର ପୂଜା କରିବି, ଗାଧୋଇ ସାରିଲିଣି ମୁଁ ଏବେ ସେଟା ଛୁଇଁବିନି, ସେଟା ବାସି ପାଇଟି କାମ ଇଏ ସିଏ, ସେସବୁ ଯେଉଁ ଥିଲା ସେସବୁ ଆଉ ନାହିଁ। ଏବେ ମହିଳାମାନେ ନିଜେ ନିଜେ ସେସବୁ ପରିମଳ ବ୍ୟବସ୍ଥାରେ ମଧ୍ୟ ଇନକ୍ଲୁଡ଼ ହେବା ଦ୍ୱାରା ସେ ଆହୁରି ଭଲ ଭାବରେ ବୁଝେଇ ପାରୁଛନ୍ତି ଅନ୍ୟ ମାଆମାନଙ୍କୁ ଘର ଘର, ଯାହାଫଳରେ ସେମାନେ ଆହୁରି ଭଲ ଭାବରେ ପରିମଳ ବ୍ୟବସ୍ଥାରେ ଗୋଟେ ସୁଧାର ଆଣିପାରିଛନ୍ତି ବୋଲି ଆମେ ଭାବିପାରିବା ବର୍ତ୍ତମାନ।
ମ୍ୟାଡ଼ାମ ଆପଣ ଆମକୁ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଧନ୍ୟବାଦ। ପ୍ରିୟ ଶ୍ରୋତା ବନ୍ଧୁ, ଆମ ସାଙ୍ଗରେ ଆଜି ଥିଲେ ମେଘନା ମ୍ୟାଡ଼ମ, ଯିଏକି ଆମକୁ ତାଙ୍କର ଆମେ କେମିତି ଭଲସେ ରହିପାରିବା, ମହିଳାମାନଙ୍କୁ ସିଏ ଆଜି କେତେ ଉଚ୍ଚରେ ଅଛନ୍ତି, ମହିଳାମାନେ କେତେ ଉନ୍ନତି କରୁଛନ୍ତି, ସିଏ ଆପଣଙ୍କୁ କେତେ ସୁନ୍ଦର ଭାବରେ ବୁଝାଇଲେ ପରିମଳ ବିଷୟରେ, ତେଣୁ ତାଙ୍କୁ ଧନ୍ୟବାଦ। ଯୋଉ ମେସେଜ ସିଏ ଆମକୁ ଦେଇ ଗଲେ ଯେ ମହିଳାମାନେ ଆମେ କେମିତି ଭଲସେ ରହିବା, ତାଙ୍କ ମେସେଜଟାକୁ ଆପଣ ଯେମିତି ସମସ୍ତଙ୍କ ସହିତ ସେୟାର କରନ୍ତୁ, ବାଣ୍ଟନ୍ତୁ ଏବଂ କାର୍ଯ୍ୟ ଉପଯୋଗୀ କରନ୍ତୁ। ଧନ୍ୟବାଦ।